ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ତର୍ପଣ କୁମାର ପ୍ରଧାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କୁ 17 ନମ୍ବର କିସ୍ତି ଦେବେ। ଉତ୍ତରପ୍ରଦେଶର ବାରାଣାସୀଠାରେ ହେବାର୍କେ ଥିବାର ଗୋଟିଏ ସ୍ୱତନ୍ତ୍ର ସମାରୋହଟି ଶ୍ରୀ ମୋଦି ଡିବିଟି ଜରିଏ 9,26,00,000 ଅତ୍କା ହିତାଧିକାରୀମାନଙ୍କର ଏକାଉଣ୍ଟକେ ପାଖାପାଖି 20,000 କୋଟି ଟଙ୍କା ଦେବେ। ସମାରୋହଟି ଦେଶର 30,000 ଅତ୍କା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ କୃଷି ସଖୀ ଭାବେ ପ୍ରମାଣପତ୍ର ଦିଆଯିବା। ଏ ଅବସରରେ ଆଜି ଉପରବେଳା 4:30 ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ପିଏମ୍ କିଷାନ ଉତ୍ସବ ଦିବସ ପାଳନ କରାଯିବା ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ବରଗଡ଼ ଜିଲ୍ଲାନ ହେବାର୍କେ ଥିବାର କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଆଉ କୃଷି ଓ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେନ୍ତା ପୁରୀନୁ ହେବାର୍କେ ଥିବାର କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଆଉ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେବେ। ଓଡ଼ିଶା ବିଧାନସଭାର 3-ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆଜିଠାନୁ ମୂଲ ହେଉଛି। ଅଧିବେଶନ ସମିଆତି ନିର୍ବାଚିତ ହୋଇଥିବାର ବିଧାୟକମାନେ ଆଜ ଆଉ ଆଇବା କାଲ ଶପଥ ନେବେ। କାମଚଲା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାୟକମାନଙ୍କୁ ପଦ ଆଉ ଗୋପନୀୟତାର ଶପଥପାଠ କରାବେ। ଇତାର ଛଡ଼ା ଏବା ଗୁରୁବାର ବିଧିବଦ୍ଧ ଭାବେ ବାଚସ୍ପତି ନିର୍ବାଚନ ହେବା। ସ୍ୱତନ୍ତ୍ର ଅଧିବେଶନକେ ନଜରଥି ରଖିକରି ବିଧାନସଭା ବାହାରେ ଆର୍ ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ତାଙ୍କର ଅଧୀନତି ଥିବାର 4 ବିଭାଗର ସମୀକ୍ଷା କରିଛନ୍। ଜଲସମ୍ପଦ, ଯୋଜନା ଓ ସଂଯୋଜନା, ଅର୍ଥ ଆର୍ ଗୃହ ବିଭାଗର ଭିନ୍ ଭିନ୍ କାର୍ଯ୍ୟକ୍ରମ ବାବଦେ ଶ୍ରୀ ମାଝୀ ସମୀକ୍ଷା କରିଥିଲେ। ସରକାର ଇସ୍ତାହାର୍ଥି ଦେଇଥିବାର ପ୍ରତିଶ୍ରୁତି କେନ୍ତା ପୂରା କରାଯିବା ସେ ବାବଦେ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀଙ୍କ ସଙ୍ଗେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ରାଇଜେ ଖରା ଆଉ ଗୁଲଗୁଲିକେ ନଜରଥି ରଖିକରି ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ବରଗଡ଼ ଜିଲ୍ଲା ସହିତ 11 ଜିଲ୍ଲା ସ୍କୁଲମାନଙ୍କେ 20 ତକ ଛୁଟି ଘୋଷଣା କରାଯାଇଛି। ସେନ୍ତା ଝାରସୁଗୁଡ଼ା, ବୌଦ୍ଧ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାନ ଆଜ ଖାଲି ଛୁଟି ରହିଛି। ଏହି ଜିଲ୍ଲାମାନଙ୍କେ ଆଇବା କାଲିଠାନୁ ସକାଳୁଆ ସ୍କୁଲ ଖୋଲିବାର ଲାଗି ନିଷ୍ପତ୍ତି ନିଆଯାଇଛି। ବାକି 15 ଜିଲ୍ଲାନ ଆଜଠାନୁ ସକାଳର 6:30-10 ତକ ପାଠପଢ଼ା ହେବା। ଏଣୁ ଜଣାଇ ଦିଆଯାଇପାରେ ଯେ ସ୍କୁଲ ଖୁଲ୍ବା କି ନାହିଁ ସେ ବାବଦେ ନିଷ୍ପତ୍ତି ନେବାର୍କେ ସବୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ। ଏ ନିର୍ଦ୍ଦେଶ ଉତରୁ ଜିଲ୍ଲାପାଳମାନେ ନିଜ ନିଜର ଇଲାକାନ ପାଣିପାଗ ସ୍ଥିତି ଅନୁସାରେ ସ୍କୁଲ ଖୁଲ୍ବାର ବିଷୟ ନିଷ୍ପତ୍ତି ନେଇଛନ୍। ହୀରାକୁଦ ଜଲଭଣ୍ଡାର ବୁଡ଼ି ଇଲାକାର ବିସ୍ଥାପିତମାନଙ୍କର ସମସ୍ୟା ଦୂର କରିବାର ଉପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜୋର ଦେଇଛନ୍। ଶ୍ରୀ ପୂଜାରୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୂଆକରି ଦାୟିତ୍ୱ ଗ୍ରହଣ କରିବା ଋତୁରୁ ଗଲାକାଲି ବିଭାଗର କାର୍ଯ୍ୟକ୍ରମ ବାବଦେ ସମୀକ୍ଷା କରିଥିଲେ। ଏହି ସମୀକ୍ଷାଟି ହୀରାକୁଦ ଜଲଭଣ୍ଡାର ବିସ୍ଥାପିତମାନଙ୍କୁ କ୍ଷତିପୂରଣ, ସ୍ଥାୟୀ ପଟ୍ଟା ଦେବାର, ଘରଡିହ ଆର୍ ଚାଷଜମି ଯୋଗାଇ ଦେବାର କାମ ଧାରିତ ସମୟ ଭିତରେ ସାରବାର୍କେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ UGC ନେଟ୍ ପରୀକ୍ଷା ଆଜି ହେଉଛି। 2 ସିଫ୍ଟି ପରୀକ୍ଷା କରାଯିବା। ଏହି ସିଫ୍ଟି ସକାଳର 9:30-12 ତକ ଆର୍ 2 ସିଫ୍ଟି ଉପରବେଲା 3-6 ତକ ପରୀକ୍ଷା ହେବା। ଏ ବାବଦେ NTA ୱେବସାଇଟ୍ ଆଡମିଟ୍ କାର୍ଡ ବାହାରିଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ UGC ତରଫୁ ସ୍ନାତକ କୋର୍ସ ଲାଗି ନୂଆ କରିକୁଲମ୍ ଆଉ କ୍ରେଡିଟ୍ ଫ୍ରେମୱାର୍କ ପାଠ୍ୟକ୍ରମ ବାହାର କରାଯାଇଛି। ଏହି ପାଠ୍ୟକ୍ରମଟି ବଛରକିଆ ଆଉ 2 PG ଶୈକ୍ଷିକ ଗଠନ ଆର୍ କ୍ରେଡିଟ୍ ବାବଦେ ଲେଖାଯାଇଛି। ଡିଗ୍ରୀ ପାଠପଢ଼ା ଉତରୁ ଉଚ୍ଚଶିକ୍ଷା ଲାଗି ଯେନ୍ତା କେନ୍ସି ଅସୁବିଧା ନାଇଁ ହେବା ସେ ଦିଗେ UGC ଜୋର୍ ଦେଇଛି। ଯେନ୍ମାନେ 3 ଡିଗ୍ରୀ କୋର୍ସ କରିଥିବେ ସେମାନଙ୍କ ଲାଗି 2 PG କୋର୍ସଟି 2 ବଛର ପୁରା ଗବେଷଣା ଲାଗି ରହିବା। ସେନ୍ତା ଯେନ୍ମାନେ 4 ଡିଗ୍ରୀ କୋର୍ସ କରିଥିବେ ସେମାନେ ବର୍ଷିକିଆ PG ଭିଲ୍ କରିପାରିବେ। ବିଶ୍ୱବିଦ୍ୟାଳୟମାନେ PG ଶିକ୍ଷାତି କୃତ୍ରିମ ବୁଦ୍ଧିମତା, AI, ବୃତ୍ତିଗତ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଆଉ ଆଇନବାଗିର କୋର୍ସକେ ଗୁରୁତ୍ୱ ଦେବେ। ବରଗଡ଼ ଜିଲ୍ଲାର ଝାରବନ୍ଦ ବ୍ଲକ ଗୋଠୁଗୁଡ଼ା ପଞ୍ଚାୟତର ସଲଡିହି ଗାଁନୁ ଗଲାରାତି ହାତୀ ଆକ୍ରମଣଟି 3 ଜୀବନ ଯାଇଛି। ମୃତକମାନଙ୍କ ଭିତରେ ଜଣେ ମହିଳା ଆର୍ ତାର 2 ଛୁଆ ଅଛନ୍। ଘର ଭିତରେ ସେମାନେ ଶୋଇଥିବାର ବେଳେ ହାତୀ ଘର ଭାଙ୍ଗିଦେବାନୁ ସେମାନଙ୍କର ଜୀବନ ଯାଇଛି। ଖବର ପାଇକରି ଜଙ୍ଗଲ ବିଭାଗର କର୍ମଚାରୀମାନେ ଘଟଣା ଯାଏକେ ପହଞ୍ଚିକରି ହାତୀମାନଙ୍କେ ଖେଦିଛନ୍। ପଞ୍ଚାୟତ ନିର୍ବାହୀ ଅଧିକାରୀ PO ବିରୋଧନ ଜିଲ୍ଲାପାଳମାନେ କେନ୍ସି ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନାଇଁ ନେଇପାରନ୍ ବୋଲି ଓଡ଼ିଶା ହାଇକୋର୍ଟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାୟଥି ସ୍ପଷ୍ଟ କରିଛନ୍। ଗୋଟିଏ ମାମଲାର ବିଚାର କରିକରି ହାଇକୋର୍ଟ କହିଛନ୍ ଯେ PEO ପଞ୍ଚାୟତ ଅଧୀନତି କାମ କରୁଥିବାନୁ ଦରକାର ପଡ଼ିଲେ ତାଙ୍କର ବିରୋଧୀ ଖାଲି ଗ୍ରାମ ପଞ୍ଚାୟତ ହିଁ କାର୍ଯ୍ୟାନୁଷ୍ଠାନ ନେଇପାରବା। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 4 ଭିତରେ ସକ୍ରିୟ ହେବା। ଆଇବା 20 ଓ 21 ଭିତରେ ଭିନ୍ ଭିନ୍ ଜାଗାନୁ ଜବର ବର୍ଷା ହେବାର ସମ୍ଭାବନା ରହିଛି। ହେଲେ ମୌସୁମୀ ଡେରିଥି ପହଞ୍ଚିଥିବାନୁ ଆଇବା କାଲି ତ ଗରମ ଆଉ ଗୁଲଗୁଲି ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଏଛିନ୍ ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।